ओम शांति। आज 7 मार्च 2025 बापदादाकर अमूल्य साकार मधुर महावाक्य बाबा जी सारे कहते मिठे बच्चे यह अनादि अविनाशी पूर्व प्रस्तुत ड्रामा अटे। एथिरे जो दृश्य बीतीगला तहार पुणी गोटे कल्प पर ही पुनरावृत्ति हेबो सेथिपाई सर्वदा निश्चिंत रुह। आजिरा प्रश्न, एही दुनिया निजर तम प्रधान स्थिति रे पहुंची गलाणी, ताहार लक्षण सब कौन? बाबा उत्तरे कहउछंती दिन कु दिन उपद्रव बढ़ी चली, केते सब गंडगोल हेउछि, चोर माने किपरी मारपीट करी लुटी नेउछंती, असमय रे वर्षा हेउछि, तेणु केते क्षय क्षति होई जाउछि। ए सब हेला तम प्रधान तार चिन्ह, तम प्रधान प्रकृति मनुष्य को दुख दे चली। तुम्हें पिला माने ड्रामार रहस्य को जानिछ, सेथिपाई कहुछ किछि नुआ कथा नुहे। ओम शांति। एबे तुम पिला माननको उपरे ज्ञानर वर्षा हेउछि। तुम्हें हेउछ संगम जुगी एवं बाकी जेउ सब मनुष्य अछंती सेमाने कळी जुगी। वर्तमान दुनिया रे अनेक मत मतांतर रहिछि, तुम पिलामानंकर हेउछि गोटिए मत, जेउ मत भगवानंक ठारु ही मिलुछि। भक्त माने भक्ति मार्गरे जप तप तीर्थ आदि जहा किछि करुछंती, सेमाने भावुछंती ए सब भगवानंक सहित मिसिबार रास्ता। कहुछंती भक्ति परे ही भगवान मिलिबे, किंतु सेमाने जानी नाहंती जे भक्ति केबे ठारु आरंभ हेउछि एवं केउ पर्यंत चालिबो। केवल कही देउछंती भक्ति द्वारा भगवान मिलिबे, सेथिपाई अनेक प्रकार भक्ति करी चालिछंती। एक कथा मध्य निजे भावुछंती जे परंपरारु आमे भक्ति करी आसीछु, तेणु दिने ना दिने भगवान निश्चय मिलिबे, कौनसी ना कौनसी रूपरे भगवान मिलिबे। तेबे आसी कौन करिबे? निश्चित सद्गति करिबे, काहेकि ना से हेउछंती समस्तंकर सद्गति दाता। भगवान किए केबे आसीबे एक कथा मध्य केही जानी नहांती। जदियो भिन्न भिन्न प्रकार रे महिमा गान करुछंती, कहुछंती भगवान पति तपावन ज्ञानर सागर अटंती। ज्ञान द्वारा ही सद्गति हेउछि एक कथा मध्य जानिछंती जे भगवान निराकार अटंती। जेपरी आमे आत्मा निराकार परे शरीर धारण करुछु, आमे आत्मा माने मध्य बाबांक साथीरे परमधामर निवासी अटु। आमे एठाकार बासिंदा नुहे, केउ स्थानर निवासी अटु एक कथा मध्य यथार्थ भावरे कही पारु नाहांती। केही केही तो भावुछंती आमे स्वर्ग को चाली जिबु, तेबे सीधा सड़ख स्वर्ग को तो केही जाई पारिबे नाही। केही पुणी कहुछंती जियति जियति रे मिसि जिबु, एहा मध्य भूल। आत्मा को विनाशी करी देउछंती, मोक्ष मध्य कहा को मिली पारिबो नाही। जेबे की कहुछंती बनी बनाई, अर्थात ड्रामा पूर्व प्रस्तुत अटे, एही चक्र घुरी चली, इतिहास भूगोल पुनरावृत्ति हेउछि, किंतु चक्र किपरी घुरुछि ए कथा केही जानी नाहांती। ना चक्र को जानिछंती, ना ईश्वर को जानिछंती, भक्ति मार्ग रे केते घूरी बुलुछंती। भगवान किए ए कथा तुमे जानिछो, भगवान को पिता बोली कहुछंती, तेणु एहा बुद्धि रे आसीबा दरकार ना। लौकिक पिता थाई मध्य आमे तांको मने पकाउछु, तेणु दुई जन पिता होई गले, लौकिक एवं पारलौकिक। सही पारलौकिक पितांको पाइबा पई एते भक्ति करुछंती, से परलोकरे रहुछंती, निराकारी दुनिया मध्य निश्चित रहिछि। तुमे भलो भाबरे जानिछ मनुष्य जहा किछि करुछंती से सबु हेला भक्ति मार्ग। रावण राज्य रे भक्ति ही भक्ति होई आसीछि, सेठारे ज्ञान रही पारिबो नाही, भक्ति द्वारा केबे कहार सद्गति होई पारिबो नाही। सेथि पई तो सद्गति दाता बाबांकु डाकुछंती, तेबे निश्चित से केबे आसी सद्गति करिवे। तुमे जानिछ एहा बिल्कुल ही तम प्रधान दुनिया, सत प्रधान थिलु एबे तम प्रधान होई जाइछु, एठारे केते उपर उपद्रव होई चालिछि, बहुत गंडगोल हेउछि, चोर माने मध्य लूटपाट करुछंती, किभळी माड़ पिट करी ଚୋରମାନେ ପଇସା ଲୁଟି ନେଉଛନ୍ତି। ଏପରି ଔଷଧ ସବୁ ଅଛି ଯାହାକୁ ଶୁଙ୍ଗାଇ ବେହୋସ କରି ଦେଉଛନ୍ତି। ଏହା ହେଉଛି ରାବଣ ରାଜ୍ୟ। ଏହା ବହୁତ ବଡ଼ ବେହଦର ଖେଳ ଅଟେ। ଏହାକୁ ଘୂରିବା ପାଇଁ 5000 ବର୍ଷ ଲାଗୁଛି। ଖେଳ ମଧ୍ୟ ଡ୍ରାମା ସଦୃଶ ହେଉଛି। ଏହାକୁ ନାଟକ କୁହାଯିବ ନାହିଁ। ଧରିନିଅ ନାଟକରେ କୌଣସି ଅଭିନେତାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଗଲା, ତେବେ ଅଦଳ ବଦଳ କରି ଦେଇଥାନ୍ତି। ଏଥିରେ ତ ସେ କଥା ହୋଇପାରିବ ନାହିଁ। ଏହା ତ ଅନାଦି ଡ୍ରାମା ଅଟେ ନା। ଧରିନିଅ କାହାର ଦେହ ଖରାପ ହୋଇଗଲା କହିବେ, ଏଭଳି ଦେହ ଖରାପ ହେବା ମଧ୍ୟ ଡ୍ରାମାରେ ପାର୍ଟ ରହିଛି। ଏହା ଅନାଦି ପୂର୍ବ ପ୍ରସ୍ତୁତ ଅଟେ। ଅନ୍ୟ କାହାକୁ ତୁମେ ଡ୍ରାମା ବୋଲି କହିଲେ ସେ ଦ୍ୱନ୍ଦ୍ୱରେ ପଡ଼ିଯିବେ। ତୁମେ ଜାଣିଛ ଏହା ବେହଦର ଡ୍ରାମା ଅଟେ। କଳ୍ପ ପରେ ମଧ୍ୟ ଏହି ଅଭିନେତାମାନେ ରହିବେ। ବର୍ତ୍ତମାନ ଯେପରି ବର୍ଷା ଇତ୍ୟାଦି ହେଉଛି, କଳ୍ପ ପରେ ମଧ୍ୟ ଏହିପରି ହେବ। ଏହିସବୁ ପ୍ରାକୃତିକ ଉପଦ୍ରବ ହେବ। ତୁମେ ଜାଣିଛ ଜ୍ଞାନର ବର୍ଷା ସମସ୍ତଙ୍କ ଉପରେ ପଡ଼ିପାରିବ ନାହିଁ, କିନ୍ତୁ ଏହି ଖବର ସମସ୍ତଙ୍କ କାନକୁ ନିଶ୍ଚିତ ଯିବ ଯେ ଜ୍ଞାନ ସାଗର ଭଗବାନ ଆସିଛନ୍ତି। ତୁମର ମୁଖ୍ୟ ହେଲା ଯୋଗ। ଜ୍ଞାନ ମଧ୍ୟ ତୁମେ ଶୁଣୁଛ, ବାକି ପାଣିର ବର୍ଷା ତ ସାରା ଦୁନିଆରେ ହେଉଛି। ତୁମର ଯୋଗ ଦ୍ୱାରା ସ୍ଥାୟୀ ଶାନ୍ତି ହୋଇଯାଉଛି। ତୁମେ ସମସ୍ତଙ୍କୁ ଶୁଣାଉଛ ଯେ ସ୍ୱର୍ଗ ସ୍ଥାପନ କରିବା ପାଇଁ ଭଗବାନ ଆସିଛନ୍ତି, କିନ୍ତୁ ଏଭଳି ଅନେକ ଅଛନ୍ତି ଯେଉଁମାନେ ନିଜକୁ ଭଗବାନ ଭାବୁଛନ୍ତି। ତେବେ ତୁମକୁ କିଏ ମାନିବ? ସେଥିପାଇଁ ବାବା ବୁଝାଉଛନ୍ତି, କୋଟିକରେ କେହି ଜଣେ ବାହାରିବେ। ତୁମମାନଙ୍କ ଭିତରେ ବି କ୍ରମାନୁସାରେ ଜାଣିଛନ୍ତି ଯେ ଭଗବାନ ବାବା ଆସିଛନ୍ତି। ବାବାଙ୍କ ଠାରୁ ତ ବର୍ଷା ନେବା ଦରକାର ନା। ବାବାଙ୍କୁ କିପରି ମନେ ପକାଇବ ତାହା ମଧ୍ୟ ବୁଝାଉଛନ୍ତି। ନିଜକୁ ଆତ୍ମା ନିଶ୍ଚୟ କର। ମନୁଷ୍ୟମାନେ ତ ଦେହ ଅଭିମାନୀ ହୋଇଯାଇଛନ୍ତି। ବାବା କହୁଛନ୍ତି, ମୁଁ ସେତେବେଳେ ଆସୁଛି ଯେତେବେଳେ ସବୁ ମନୁଷ୍ୟ ଆତ୍ମାମାନେ ପତିତ ହୋଇଯାଉଛନ୍ତି। ତୁମେ କେତେ ତମ ପ୍ରଧାନ ହୋଇଯାଇଛ, ବର୍ତ୍ତମାନ ମୁଁ ଆସିଛି ତୁମକୁ ସତପ୍ରଧାନ କରାଇବା ପାଇଁ। କଳ୍ପ ପୂର୍ବରୁ ମଧ୍ୟ ମୁଁ ତୁମକୁ ଏହିପରି ବୁଝାଇଥିଲି, ତୁମେ ତମ ପ୍ରଧାନରୁ ସତପ୍ରଧାନ କିପରି ହେବ, ସେଥିପାଇଁ କେବଳ ମତେ ମନେ ପକାଓ। ମୁଁ ଆସିଛି ତୁମକୁ ନିଜର ଏବଂ ରଚନାର ପରିଚୟ ଦେବାକୁ। ରାବଣ ରାଜ୍ୟରେ ସେହି ବାବାଙ୍କୁ ସମସ୍ତେ ମନେ ପକାଉଛନ୍ତି। ଆତ୍ମା ନିଜର ପିତାଙ୍କୁ ମନେ ପକାଉଛି। ବାବା ଅଶରୀରୀ ହିଁ ଅଟନ୍ତି, ସିଏ ବିନ୍ଦୁ ଅଟନ୍ତି ନା। ପୁଣି ତାଙ୍କର ନାମ ମଧ୍ୟ ରଖାଯାଇଛି। ତୁମକୁ ଶାଳଗ୍ରାମ ଏବଂ ବାବାଙ୍କୁ ଶିବ କୁହାଯାଉଛି। ତୁମ ପିଲାମାନଙ୍କର ଶରୀରର ନାମ ରଖାଯାଉଛି। ବାବା ତ ପରମ ଆତ୍ମା ହିଁ ଅଟନ୍ତି, ତାଙ୍କୁ ଶରୀର ତ ଧାରଣ କରିବାର ନାହିଁ। ସେ ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରିଛନ୍ତି। ଏହା ବ୍ରହ୍ମାଙ୍କ ଶରୀର ଅଟେ, ଏହାକୁ ଶିବ କୁହାଯିବ ନାହିଁ। ଆତ୍ମା ନାମ ତ ତୁମର ଅଛି, ପୁଣି ତୁମେ ଶରୀର ନେଉଛ, ସେ ହେଲେ ପରମ ଆତ୍ମା, ସମସ୍ତ ଆତ୍ମାମାନଙ୍କର ପିତା। ତେଣୁ ସମସ୍ତଙ୍କର ଦୁଇଟି ପିତା ହୋଇଗଲେ, ଜଣେ ନିରାକାରୀ, ଅନ୍ୟ ଜଣେ ସାକାରୀ। ଏହାଙ୍କୁ ପୁଣି ଅଲୌକିକ ପିତା ବୋଲି କୁହାଯାଉଛି। କେତେ ଢେର ସନ୍ତାନ ଅଛନ୍ତି, ମନୁଷ୍ୟମାନେ ଏ କଥା ବୁଝିପାରୁ ନାହାନ୍ତି। ଏତେ ଢେର ପ୍ରଜାପିତା ବ୍ରହ୍ମା କୁମାର କୁମାରୀ ଅଛନ୍ତି, ଏମାନେ ସବୁ କିଏ? ଏହା କେଉଁ ପ୍ରକାରର ଧର୍ମ ବୁଝିପାରୁ ନାହାନ୍ତି। ତୁମେ ଜାଣିଛ ଏହି କୁମାର କୁମାରୀ ଅକ୍ଷର ପ୍ରବୃତ୍ତି ମାର୍ଗର ଅଟେ ନା। ମା, ବାପା, କୁମାରୀ ଏବଂ କୁମାର ଭକ୍ତି ମାର୍ଗରେ ତୁମେ ମନେ ପକାଉଛ, ତୁମେ ମାତା ପିତା। ଏବେ ତୁମକୁ ମାତା ପିତା ମିଳିଛନ୍ତି, ସିଏ ତୁମକୁ ପଶ୍ୟ କରିଛନ୍ତି। ସତ୍ୟ ଯୁଗରେ ପଶ୍ୟ କରିବେ ନାହିଁ, ସେଠାରେ ଆଡପ୍ସନ୍ ଅର୍ଥାତ ପଶ୍ୟର ନାମ ରହିବ ନାହିଁ, ଏଠାରେ ପୁଣି ବି ନାମ ରହିଛି। ସିଏ ହେଲେ ହଦ୍ର ପିତା, ଇଏ ହେଲେ ବେହଦ୍ର ପିତା। ଏହା ବେହଦ୍ର ଆଡପ୍ସନ୍ ଅଟେ। ଏହି ରହସ୍ୟ ବହୁତ ଗହନ ଏବଂ ବୁଝିବା ଯୋଗ୍ୟ ଅଟେ, କିନ୍ତୁ ତୁମେମାନେ ସମ୍ପୂର୍ଣ୍ଣ ରୂପେ କାହାକୁ ବୁଝାଉନାହ। ପ୍ରଥମେ ଯେତେବେଳେ କେହି ଭିତରକୁ ଆସିଥାନ୍ତି, କୁହନ୍ତି ଗୁରୁଙ୍କର ଦର୍ଶନ କରିବାକୁ ଆସିଛୁ, ତେବେ ତୁମେ କୁହ ଏହା କୌଣସି ମନ୍ଦିର ନୁହେଁ। ବୋର୍ଡ ଉପରେ ଦେଖ କଣ ଲେଖାଯାଇଛି। ବ୍ରହ୍ମା କୁମାର କୁମାରୀ ଢେର ଅଛନ୍ତି, ଏମାନେ ସମସ୍ତେ ପ୍ରଜା ପିତାଙ୍କର ସନ୍ତାନ ଅଟନ୍ତି। ତୁମେ ମଧ୍ୟ ପ୍ରଜା ଅଟ। ଭଗବାନ ସୃଷ୍ଟି ରଚନା କରୁଛନ୍ତି, ବ୍ରହ୍ମାଙ୍କ ମୁଖ କମଳ ଦ୍ୱାରା ଆମକୁ ରଚନା କରିଛନ୍ତି। ଆମେ ହେଉଛୁ ନୂଆ ସୃଷ୍ଟିର, ତୁମେ ପୁରୁଣା ସୃଷ୍ଟିର ଅଟ। ସଙ୍ଗମ ଯୁଗରେ ହିଁ ନୂଆ ସୃଷ୍ଟିର ସ୍ଥାପନା କରିବାକୁ ପଡ଼ିଥାଏ, ଏହା ହେଉଛି ପୁରୁଷୋତ୍ତମ ହେବାର ଯୁଗ। ତୁମେ ସଙ୍ଗମ ଯୁଗରେ ଅଛ, ସେମାନେ କଳିଯୁଗରେ ଅଛନ୍ତି, ଯେପରି ବିଭାଜନ ହୋଇଯାଇଛି। ଆଜିକାଲି ତ ଦେଖ କେତେ ବିଭାଜନ ହେଉଛି, ପ୍ରତ୍ୟେକ ଧର୍ମାବଲମ୍ବୀ ଭାବୁଛନ୍ତି ଆମେ ନିଜର ପ୍ରଜାଙ୍କୁ ଅର୍ଥାତ୍ ନିଜ ଧର୍ମର ଲୋକଙ୍କର ଦାୟିତ୍ୱ ନେବୁ, ନିଜର ଧର୍ମକୁ ନିଜ ଧର୍ମାବଲମ୍ବୀ ମାନଙ୍କୁ ସୁଖୀ ରଖିବୁ, ସେଥିପାଇଁ ପ୍ରତ୍ୟେକ କହୁଛନ୍ତି ଆମ ରାଷ୍ଟ୍ରରୁ ଏହି ଜିନିଷ ବାହାରକୁ ନ ଯାଉ। ଆଗରୁ ତ ରାଜାମାନଙ୍କର ସମସ୍ତ ପ୍ରଜାମାନଙ୍କ ଉପରେ ହୁକୁମ ଚାଲୁଥିଲା, ରାଜାଙ୍କୁ ମାତା ପିତା ଅନ୍ନଦାତା ବୋଲି କହୁଥିଲେ, ଏବେ ତ ରାଜାରାଣୀ କେହି ନାହାନ୍ତି, ଅଲଗା ଅଲଗା ଟୁକୁଡା ଟୁକୁଡା ହୋଇଯାଇଛନ୍ତି। କେତେ ପ୍ରାକୃତିକ ଉପଦ୍ରବ ହେଉଛି, ଅଚାନକ ବନ୍ୟା ଆସିଯାଉଛି, ଭୂମିକମ୍ପ ହେଉଛି, ଏହା ହେଉଛି ଦୁଃଖଦାୟକ ମୃତ୍ୟୁ। ଏବେ ତୁମେ ବ୍ରାହ୍ମଣମାନେ ବୁଝୁଛ ଯେ ଆମେମାନେ ସମସ୍ତେ ପରସ୍ପର ଭାଇ ଭାଇ ଅଟୁ, ତେଣୁ ଆମକୁ ପରସ୍ପର ଭିତରେ ବହୁତ ବହୁତ ସ୍ନେହରେ ରହିବାକୁ ହେବ। ଆମେ ସମସ୍ତେ ଏକ ବାପାଙ୍କର ସନ୍ତାନ, ତେଣୁ ପରସ୍ପର ସହିତ ବହୁତ ସ୍ନେହ ରହିବା ଉଚିତ। ରାମ ରାଜ୍ୟରେ ବାଘ ଛେଳି ଯିଏକି ଏକଦମ ପକ୍କା ଶତ୍ରୁ ଅଟନ୍ତି, ସେମାନେ ମଧ୍ୟ ଏକତ୍ର ପାଣି ପିଇଥାନ୍ତି। ଏଠାରେ ଦେଖ ଘରେ ଘରେ କେତେ ଝଗଡା ହେଉଛି, ଦେଶ ଦେଶ ମଧ୍ୟରେ ଝଗଡା, ନିଜ ନିଜ ଭିତରେ ମଧ୍ୟ ବିବାଦ କରୁଛନ୍ତି, ଅନେକ ମତ ରହିଛି। ଏବେ ତୁମେ ଜାଣିଛ ଆମେ ସମସ୍ତେ ଅନେକ ଥର ବାବାଙ୍କ ଠାରୁ ବର୍ଷା ନେଇ ପୁଣି ହରାଇଛୁ, ଅର୍ଥାତ୍ ରାବଣ ଉପରେ ବିଜୟ ପ୍ରାପ୍ତ କରୁଛୁ ଏବଂ ପୁଣି ହାରି ଯାଉଛୁ। ଏକମାତ୍ର ବାବାଙ୍କ ଶ୍ରୀମତ ଆଧାରରେ ଆମେ ବିଶ୍ୱର ମାଲିକ ହୋଇଯାଉଛୁ, ସେଥିପାଇଁ ତାଙ୍କୁ ସର୍ବୋଚ୍ଚ ଭଗବାନ କୁହାଯାଉଛି। ସମସ୍ତଙ୍କର ଦୁଃଖ ହରତା ସୁଖକର୍ତ୍ତା କୁହାଯାଉଛି। ଏବେ ସିଏ ତୁମକୁ ସୁଖର ରାସ୍ତା ବତାଉଛନ୍ତି, ତେଣୁ ତୁମେମାନେ ପରସ୍ପର ସ୍ନେହରେ ରହିବା ଉଚିତ। ଦୁନିଆରେ ସମସ୍ତେ ପରସ୍ପର ସହିତ ଲୁଣ ପାଣି ଅର୍ଥାତ୍ ଶତ୍ରୁ ହୋଇ ରହୁଛନ୍ତି, ଜଣେ ଅନ୍ୟ ଜଣଙ୍କୁ ମାରିବା ପାଇଁ ବିଳମ୍ବ କରୁନାହାନ୍ତି। ତୁମେ ଈଶ୍ୱରୀୟ ସନ୍ତାନ ମାନେ ତ ବହୁତ ସ୍ନେହରେ ରହିବା ଉଚିତ। ତୁମେ ଈଶ୍ୱରୀୟ ସନ୍ତାନ ଦେବତାମାନଙ୍କ ଠାରୁ ମଧ୍ୟ ଉଚ୍ଚ ଅଟ। ତୁମେ ବାବାଙ୍କର କେତେ ସହଯୋଗୀ ହେଉଛ, ପୁରୁଷୋତ୍ତମ କରାଇବା ପାଇଁ ବାବାଙ୍କର ସହଯୋଗୀ ହେଉଛ, ତେଣୁ ତୁମମାନଙ୍କର ମନରେ ଏକଥା ଆସିବା ଦରକାର ଯେ ଆମେ ପୁରୁଷୋତ୍ତମ ଅଟୁ, ଆମ ପାଖରେ ସେହି ଦୈବୀ ଗୁଣ ଅଛି। ଯଦି ଆସୁରୀ ଗୁଣ ରହିବ, ଆସୁରୀ ଗୁଣ, ତେବେ ନିଜକୁ ବାବାଙ୍କର ସନ୍ତାନ ତ କହିପାରିବ ନାହିଁ। ସେଥିପାଇଁ କୁହାଯାଉଛି ସତ୍ଗୁରୁଙ୍କ ନିନ୍ଦକକୁ ଠାବ ନାହିଁ। ସେହି କଳିଯୁଗୀ ଗୁରୁମାନେ ପୁଣି ନିଜ ପାଇଁ କହି ମନୁଷ୍ୟମାନଙ୍କୁ ଡରାଇ ଦେଉଛନ୍ତି, ତେଣୁ ବାବା ପିଲାମାନଙ୍କୁ ବୁଝାଉଛନ୍ତି ସୁପୁତ୍ର ସନ୍ତାନ ସିଏ ଯିଏ ବାବାଙ୍କର ସୁନାମ କରୁଛନ୍ତି, ପରସ୍ପର ବହୁତ ସ୍ନେହରେ ରହୁଛନ୍ତି। ବାବା ସର୍ବଦା କହୁଛନ୍ତି କ୍ଷୀରଖଣ୍ଡ ଅର୍ଥାତ୍ ସ୍ନେହୀ ହୁଅ, ଲୁଣ ପାଣି ଅର୍ଥାତ୍ ପରସ୍ପର ଭିତରେ ଶତ୍ରୁତା କରି ଲଢ଼େଇ ଝଗଡ଼ା କର ନାହିଁ, ତୁମକୁ ଏଠାରେ ବହୁତ ସ୍ନେହୀ ହୋଇ ରହିବାକୁ ହେବ, ପରସ୍ପର ସହିତ ବହୁତ ସ୍ନେହ ରହିବା ଉଚିତ, କାହିଁକି ନା ତୁମେ ଈଶ୍ୱରୀୟ ସନ୍ତାନ ଅଟ, ଈଶ୍ୱର ସବୁଠାରୁ ପ୍ରିୟ ଅଟନ୍ତି, ସେଥିପାଇଁ ତ ସମସ୍ତେ ତାଙ୍କୁ ମନେ ପକାଉଛନ୍ତି, ତେଣୁ ତୁମର ପରସ୍ପର ମଧ୍ୟରେ ବହୁତ ସ୍ନେହ ରହିବା ଉଚିତ, ନଚେତ ବାବାଙ୍କର ଇଚ୍ଛୁଆ ତ ତଳେ ପଡ଼ିଯିବ। ଈଶ୍ୱରଙ୍କର ସନ୍ତାନ ନିଜ ନିଜ ଭିତରେ କିପରି ଲୁଣି ପାଣି ହୋଇପାରିବ, ପୁଣି ପଦ କିପରି ପାଇବ, ବାବା ବୁଝାଉଛନ୍ତି ପରସ୍ପର ସହିତ। କ୍ଷୀରଖଣ୍ଡ ହୋଇ ରୁହ, ଲୁଣ ପାଣି ହେଲେ କିଛି ମଧ୍ୟ ଧାରଣା ହେବ ନାହିଁ। ଯଦି ବାବାଙ୍କ ନିର୍ଦ୍ଦେଶ ଅନୁଯାୟୀ ନ ଚାଲିବ, ତେବେ ଉଚ୍ଚ ପଦ କିପରି ପାଇବ? ଦେହ ଅଭିମାନରେ ଆସି ପରସ୍ପର ସହିତ ଲଢ଼େଇ କରୁଛନ୍ତି। ଦେହି ଅଭିମାନୀ ହୋଇ ରହିଲେ କୌଣସି ଖିଟପିଟ ହେବ ନାହିଁ। ଈଶ୍ୱର ପିତା ମିଳିଛନ୍ତି, ତେଣୁ ଦୈବୀ ଗୁଣ ମଧ୍ୟ ଧାରଣ କରିବାକୁ ହେବ। ଆତ୍ମାଙ୍କୁ ବାବାଙ୍କ ସଦୃଶ ହେବାକୁ ପଡ଼ିବ। ଯେପରି ବାବାଙ୍କ ପାଖରେ ପବିତ୍ରତା, ସୁଖ, ପ୍ରେମ ଇତ୍ୟାଦି ଗୁଣ ସବୁ ଅଛି, ତୁମକୁ ମଧ୍ୟ ହେବାକୁ ପଡ଼ିବ, ନଚେତ ଉଚ୍ଚ ପଦ ପାଇପାରିବ ନାହିଁ। ପାଠ ପଢ଼ି ବାବାଙ୍କ ଠାରୁ ଉଚ୍ଚ ପ୍ରସାଦ ପାଇବାକୁ ହେବ। ଯିଏ ଅନେକଙ୍କର କଲ୍ୟାଣ କରିଥାନ୍ତି, ସେ ହିଁ ରାଜା ରାଣୀ ହୋଇପାରିବେ, ବାକି ଯାଇ ଦାସ ଦାସୀ ହେବେ। ବୁଝି ତ ପାରୁଛ ନା କିଏ କିଏ କଣ ହେବେ? ବିଦ୍ୟାର୍ଥୀମାନେ ନିଜେ ମଧ୍ୟ ବୁଝିପାରିବେ। ଏହି ହିସାବରେ ଆମେ ବାବାଙ୍କର ନାମ କେତେ ପ୍ରତ୍ୟକ୍ଷ କରିପାରିବୁ। ଈଶ୍ୱରଙ୍କ ସନ୍ତାନ ତ ସବୁଠାରୁ ସ୍ନେହୀ ହେବା ଉଚିତ, ଯାହାକି କେହି ବି ଦେଖି ଖୁସି ହୋଇଯିବେ। ବାବାଙ୍କୁ ମଧ୍ୟ ସେହିମାନେ ହିଁ ମିଠା ଲାଗିବେ। ତେଣୁ ପ୍ରଥମେ ଘରକୁ ତ ସୁଧାର, ପ୍ରଥମେ ଘରକୁ, ପୁଣି ପରେ ପରକୁ, ଅର୍ଥାତ ଅନ୍ୟମାନଙ୍କୁ ସୁଧାରିବା ଉଚିତ। ଗୃହସ୍ଥ ବ୍ୟବହାରରେ କମଳ ଅର୍ଥାତ ପଦ୍ମ ଫୁଲ ସମାନ ପବିତ୍ର ହେବ। କ୍ଷୀରଖଣ୍ଡ ହୋଇ ରୁହ, କେହି ମଧ୍ୟ ଦେଖିଲେ କହିବେ ଓହୋ ଏହା ତ ସ୍ୱର୍ଗ ଅଟେ। ଅଜ୍ଞାନ କାଳରେ ମଧ୍ୟ ବାବା ନିଜେ ଏପରି ଘର ଦେଖିଛନ୍ତି। 6-7 ଭାଇ ବିବାହ କରି ମଧ୍ୟ ସବୁ ଏକାଠି ରହିଥାନ୍ତି, ସକାଳୁ ଉଠି ଭକ୍ତି କରିଥାନ୍ତି, ଘରେ ଏକଦମ ଶାନ୍ତି ଲାଗି ରହିଥାଏ। ଏହା ତ ତୁମର ଈଶ୍ୱରୀୟ କୁଟୁମ୍ବ ଅଟେ। ହଂସ ଅର୍ଥାତ ପବିତ୍ର ଏବଂ ବଗ ଅର୍ଥାତ ପତିତ ଏକତ୍ର ତ ରହିପାରିବେ ନାହିଁ, ତୁମକୁ ତ ହଂସ ହେବାକୁ ପଡ଼ିବ। ଲୁଣ ପାଣି ହେଲେ ବାବା ଖୁସି ହେବେ ନାହିଁ, ବାବା କହିବେ ତୁମେ କେତେ ନାମ ବଦନାମ କରୁଛ। ଯଦି କ୍ଷୀରଖଣ୍ଡ ହୋଇ ନ ରହିବ, ତେବେ ସ୍ୱର୍ଗରେ ଉଚ୍ଚ ପଦ ପାଇବ ନାହିଁ, ବହୁତ ଦଣ୍ଡ ଭୋଗ କରିବ। ବାବାଙ୍କର ହୋଇ ପୁଣି ଯଦି ଲୁଣ ପାଣି ହୋଇ ରହିବ, ତେବେ 100 ଗୁଣା ଦଣ୍ଡ ଭୋଗିବାକୁ ପଡ଼ିବ। ପୁଣି ତୁମକୁ ସାକ୍ଷାତକାର ମଧ୍ୟ ହେବ କି ମୁଁ କେଉଁ ପଦ ପାଇବି। ଆଚ୍ଛା, ମିଠା ମିଠା ଶିକିଲ ଦେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଆମ ସମସ୍ତ ଆତ୍ମିକ ସନ୍ତାନ ମାନଙ୍କର ଆତ୍ମିକ ପିତାଙ୍କୁ ସୁପ୍ରଭାତ। ନମସ୍ତେ 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 ବାବା, ଶୁକ୍ରିୟା। ଧାରଣା ପାଇଁ ମୁଖ୍ୟ ସାରାଂଶ ଧାରଣା ନମ୍ବର 1, ସର୍ବଦା ଧ୍ୟାନ ରହୁ ଆମେ ଈଶ୍ୱରଙ୍କର ସନ୍ତାନ, ଆମକୁ ବହୁତ ସ୍ନେହୀ ହୋଇ ରହିବାକୁ ହେବ, ପରସ୍ପର ମଧ୍ୟରେ କେବେ ହେଲେ ଲୁଣ ପାଣି ହବାର ନାହିଁ। ଲୁଣ ପାଣି ଅର୍ଥାତ ମନ ମାଳିନ୍ୟ ହେବାର ନାହିଁ। ପ୍ରଥମେ ନିଜକୁ ସୁଧାରିବାକୁ ହେବ, ତାପରେ ଅନ୍ୟକୁ ସୁଧାରିବା ପାଇଁ ଶିକ୍ଷା ଦେବାକୁ ହେବ। ଧାରଣା ନମ୍ବର 2, ବାବାଙ୍କ ନିକଟରେ ଯେପରି ପବିତ୍ରତା, ସୁଖ, ପ୍ରେମ ଆଦି ସବୁ ପ୍ରକାରର ଦିବ୍ୟ ଗୁଣ ଅଛି, ସେହିପରି ବାବାଙ୍କ ସମାନ ହେବାକୁ ପଡ଼ିବ। ଏପରି କୌଣସି କର୍ମ କରିବାର ନାହିଁ ଯାହାଦ୍ୱାରା ସତ୍ଗୁରୁଙ୍କର ନିନ୍ଦୁକ ହୋଇଯିବ। ନିଜର ଚାଲିଚଳଣି ଦ୍ୱାରା ବାବାଙ୍କର ସୁନାମ କରିବାକୁ ହେବ। ଆଜିର ବରଦାନ ବାବା ଏବଂ ପ୍ରାପ୍ତିର ସ୍ମୃତି ଦ୍ୱାରା सर्वदा साहस एवं उल्लास रे रहुतिबा एकरस अचल भव। वरदान को बाबा विस्तार रे बतौछंती, तुम मानू बाबा द्वारा जन्म मिलवा पर सब प्राप्ति गुड़िकारी से गुड़िकर तालिका को सर्वदा सम्मुखे रख, जेहेतु से ही प्राप्ति गुड़िक अटल एवं अचल अटे, तेणु तुम मानकर साहस एवं उल्लास मध्य अटल हेबा दरकार। तेबे अचल रहिबा परिवर्ते जदि मन केबे केबे चंचल होई जाउछि, तेबे यहार कारण हेला बाबांकु एवं तंक द्वारा होइथिबा प्राप्ति गुड़ी कु सर्वदा सम्मुखरे रखु नाह। जदि सर्व प्राप्तिर अनुभव सर्वदा सम्मुखरे अर्थात स्मृति रे रहिथिबो, तेबे सबु प्रकारर विघ्न समाप्त होई जिवो। सर्वदा नुआ उमंग एवं नुआ उल्लास रहिबो, स्थिति मध्य एकरस एवं अचल होइजिबो। आजिर स्लोगान, जे कोनोसी प्रकारर सेवारे सर्वदा संतुष्ट रहिबा ही भल नंबर रखिबा। आजिर अव्यक्त इशारा, सत्यता एवं सभ्यता रूपी संस्कृति को अपनाओ। आपण ब्राह्मण संतान माने बहुत बहुत रयाल अर्थात राजकीय अट। आपणकर चेहरा एवं चाली चलनी उभय सत्यता एवं सभ्यतार अनुभव कराओ। सेमिति भी रयाल आत्मा मानंकु सभ्यतार देवी बोली कुहा जाए। सेमानंकर पाणी दृष्टि खाद्य पेय उठिबा बसिबा प्रत्येक कर्मरे सभ्यता सत्यता स्वत देखा देई थाए। एपरी नुहे कि मु त सत्य को सिद्ध करूछि एवं सभ्यता ही नथिबो, तेबे यहा ठीक नुहे। ओम शांति।